ବ୍ୟାସକବି ଫକୀରମୋହନ ସେନାପତିଙ୍କ ରଚିତ ଗଳ୍ପ ଅଧର୍ମ ବିତ୍ତର ତୃତୀୟ ତଥା ଶେଷ ଭାଗ। ଆମେ ଏଯାଏଁ ଶୁଣିଛେ କୁବେର ସାହୁ ଗାଁର ମହାଜନ, ଯାହାଙ୍କର ଅତ୍ୟାଚାରରେ ଗାଁ ଲୋକ ଥରହର ହୁଅନ୍ତି। ବ୍ରାହ୍ମଣମାନଙ୍କର ସମ୍ପତ୍ତିକୁ ସେ ଚଞ୍ଚକତା କରି ନିଜ ନାଁରେ କରିନିଅନ୍ତି। କୁବେର ସାହୁଙ୍କର ପୁଅ ବିଦ୍ୟାଧରର ବିଭାଘର ଦୂର ଗାଁ ଯୁଧିଷ୍ଠିର ସାହୁଙ୍କ ଝିଅ ସହିତ ହୋଇସାରିଛି ଏବଂ ଯୁଧିଷ୍ଠିର ସାହୁ ବହୁତ କିଛି ଯୌତୁକ ସହିତ ନିଜର ଝିଅକୁ ବିଦାୟ ଦେବା ପାଇଁ ଦିନ ସ୍ଥିର କରିସାରିଛନ୍ତି। ଏବେ ଶୁଣିବା ଗଳ୍ପର ଶେଷ ଅଂଶ। ଆଷାଢ଼ କୃଷ୍ଣ ଦଶମୀ ଦିନ ଯାତ୍ରା ଠିକ ହେଲା। ରଥକାଟ ମେଲାଣି ଭଳିଆ ପାଣିକୁ ଚାହିଁ ବସିଛନ୍ତି, ନହେଲେ ନା ସବୁ ଭୀଷ୍ମ ପାରି ହୋଇପାରିବ ନାହିଁ। ଠିକ୍ ପୁରା ପାଣି ବି ହୋଇଗଲା। ଆଜି ଯାତ୍ରାର ଦିନ। ହଜାର ହଜାର ଦେଖଣାହାରି ନଈ ଦୁଇ କୂଳରେ କାତାର ଦେଇ ଠିଆ ହୋଇଛନ୍ତି। ଗୋଟାଏ ଗୋଟାଏ ନାଁରେ ଚାରି ଚାରି ଜଣ ଆହୁଲା ଧରି ଛିଡ଼ା ହୋଇଗଲେ, ପଛରେ ମଙ୍ଗଧରା, ଆଗ ମଙ୍ଗ ଉପରେ ବାଟ କଢ଼ାଣିଆ ଛିଡ଼ା। ଏ କଢ଼ାଣିଆ ଛିଡ଼ା ନହେଲେ ନା ଭୀଷ୍ମ ପାର ହୋଇପାରିବ ନାହିଁ। ଆଠମଲ୍ଲିକ ଉପରକୁ ମୁଣ୍ଡାପଡ଼ା ଗାଁ ଠାରୁ କଇଁତ୍ରାଗଡ଼ ଯାଏ ଷୋହଳ ସତର ମାଇଲ ଭିତରେ ଭୀଷ୍ମ ପଡ଼େ। ବଡ଼ ବଡ଼ ପଥର ଖଣ୍ଡ ସବୁ ମୁଣ୍ଡ ଟେକି ନଦୀ ଭିତରେ ସଭା କରି ବସିଲା ପରି ବସିଛନ୍ତି। ବଢ଼ିପାଣିରେ ସେହି ପଥର ସବୁ ବୁଡ଼ିଗଲେ ତା ଉପର ଦେଇ ନାଁ ସବୁ ଭାସିଯାଏ। କେତେ ପଥର ବୁଡ଼େ ନାହିଁ, ଗୁଡ଼ାଏ ପଥର ଉପରେ ଚାଖଣ୍ଡେ ଚାରି ଆଙ୍ଗୁଳ ପାଣି ହୋଇଥାଏ, ନାଉରୀକୁ ପଥର ଦିଶେ ନାହିଁ। ଏ ଭୀଷ୍ମ ଜାଗାଟା ନଈ କମ୍ ଓସାର ଯୋଗୁଁ ପାଣି ଭାରି ତୋଡ଼, ଘଣ୍ଟାକ ମଧ୍ୟରେ କୋଡ଼ିଏ ମାଇଲ ବାଟ ନାଁ ଭାସିଯାଏ। ସେହି ଭୀଷ୍ମ ମଧ୍ୟରେ ଅଙ୍କା ବଙ୍କା ସାପ ଚଳ ପରି ବାଟ, ନା ସେହି ବାଟେ ଯାଏ। ସେ ବାଟଟା କଢ଼ାଣିଆକୁ ଜଣା, ସେ ଜାଗାରେ ପାଣିର ଭାରି ତୋଡ଼। ପଥରରେ ବାଜି ଏପରି ଶବ୍ଦ କରେ ଯେ କଢ଼ାଣିଆ କଥା ପଛ ମଙ୍ଗଧରାକୁ ବି ଶୁଭେ ନାହିଁ। କଢ଼ାଣିଆ ଦୁଇ ହାତରେ ବାଟ ଠାରି ଦେଉଥାଏ, ଭୀଷ୍ମ ପାର କରିଦେଇ ବାଟ କଢ଼ା କଇଁତ୍ରାଗଡ଼ଠାରେ ନାଁରୁ ଓହ୍ଲାଇ ପଡ଼େ। ତା କାମ ଛିଡ଼ିଲା। ତିନି ଦିନ ହେଲା ଶ୍ରବଣା ପଶିଥିଲା, ଭାରି ପାଣି, ଭାରି ଝଡ଼। କାଲି ସଞ୍ଜରୁ ପାଣି ଛାଡ଼ିଛି, ସକାଳେ ଆକାଶ ନିର୍ମଳ, ସୂର୍ଯ୍ୟ ଦେବତା ଜ୍ୱଳନ୍ତ ସୁନାପେଣ୍ଡୁ ପରି ଉଇଁ ଆସିଲେ। ଫେର ଥରେ ସାହୁ ଘର ଭିତରୁ ଭାରି କାନ୍ଦଣା ଆଉ ଶଙ୍ଖ ହୁଳହୁଳି ଶୁଭିଲା। ବରକନ୍ୟା ନାଁରେ ବସିଲେ, ଜୟ ଜୟ ଗଙ୍ଗା ମାତା କହି ନାଉରୀମାନେ ଆଗେ ବରକନ୍ୟାଙ୍କ ନାଁ ମେଲିଦେଲେ, ତା ପଛକୁ ସବୁ ନାଁ ମେଲି ହୋଇଗଲା। ଦୁଇ କୂଳରୁ ହଜାର ହଜାର ଲୋକ ହରିବୋଲ ପକାଉଛନ୍ତି। ଆଗ ନାଁ ଭାସିଯାଇ ଦୁଇ କୋଶ ଦୂର ଶ୍ୟାମପୁର ଗାଁ ସଡ଼କରେ ଯେମିତି ପହଞ୍ଚିଛି ସୂର୍ଯ୍ୟ ଦେବତା ବୁଡ଼ିଗଲେ। ନାଉରିଏ ଜାଣନ୍ତି ଉଇଁ ନଦୀ ସେ ହସି ପଶେ, ବାପା ବୋଲେ ପୁତା ନିଶ୍ଚେ ବରସେ। ନଈ ଦୁଇକୂଳର ଲୋକେ ଛିଡ଼ା ହୋଇ ଅନେଇଛନ୍ତି। ନାଉରିଏ ଭାରି ଆନନ୍ଦରେ ହରିବୋଲ ଦେଇ ନାଁ ବାହିଯାଉଛନ୍ତି। ଯୋଡ଼ାଏ ନାଁ ଖଜା ପିଠା ବୋଝାଇ ନାଁ ଖଟାଇ ଖାଇବେ। ଏତିକି ବେଳେ ଉତ୍ତର ପଶ୍ଚିମ କୋଣରୁ ହେଁସ ଖଣ୍ଡେ ପରି ଖଣ୍ଡେ ସାନ ଧୂଳିଆ ମେଘ ଉଇଁ ଆସିଲା। ସିଲିସିଲି ପବନ ଝଲକିଲା, ନାଉରିଏ ଡରିଗଲେ, ଆଉ ସମସ୍ତେ ବାହାଣରେ ଲାଗିଛନ୍ତି। ଜେ ଜେ ଗଙ୍ଗା ମାତା ଜେ ଗୀତ ଗାଇ ଆହୁଲା ବାହୁଛନ୍ତି। ନା ଯେମିତି ମୁଣ୍ଡାପଡ଼ା ଗାଁ ମୁଣ୍ଡ ଛୁଇଁଛି, କଥା ପଦକେ ଗୋଟା ଆକାଶ ମେଘ ଘୋଟାଇ ପକାଇଲା, ସଙ୍ଗେ ସଙ୍ଗେ ପବନ ଆଉ ତା ପଛକୁ ପାଣି। ପବନ ତ ପବନ, ଏପରି ଘୁଙ୍ଗୁଡ଼ିଆ ପବନ କାଳେ ସକାଳେ ଦେଖିବାର ନାହିଁ। ବେତନାସି ଗୋଛାରେ ବାଡ଼େଇଲା ପରି ନାଉରୀମାନଙ୍କ ଦେହକୁ ପାଣି ଛାଟ ମାରୁଛି। ଦିନଯାକ ବର୍ଷା ଖାଇ ଯେଉଁମାନେ ନାଁ ବାହିଛନ୍ତି, ଦଣ୍ଡକ ମଧ୍ୟରେ ସେ ନାଉରୀ ଗୁଡ଼ାକ ହାଲିଆ ହୋଇ ପଡ଼ିଲେଣି। ଦୁଇ କୂଳରୁ ଡାକ ପଡ଼ୁଛି, ନାଉରୀ କୂଳ ଭିଡ଼ା, କୂଳ ଭିଡ଼ା, ବାଟକଢ଼ା ଡାକୁଛି। ମଙ୍ଗୁଆଳ କୂଳ ଦେଖା, ଆରେ କୂଳକୁ ଦେଖା, ନା କ'ଣ ମଙ୍ଗ ମାନୁଛି। ଘୁଙ୍ଗୁଡ଼ିଆ ପବନ ନାଁର ଆଗମଙ୍ଗ ପଛକୁ କରିଦେଉଛି, କେବେ ନାଁକୁ ଚକପରି ଘୁରେଇ ଦେଉଛି। ନଈକୂଳର ଭାରି ଭାରି ପୁରୁଣା ଆମ୍ବ ବର ଓସ୍ତ ଗଛ ଗୁଡ଼ାକ ମାରିଚ ଗଛ ପରି ଉପରି ପଡ଼ୁଛି। ପୂର୍ବାଳି ଗୋଟାଏ ଭାରି ଦମକାଏ ପବନ ବାଡ଼େଇଦେଲା, ନାଁ ଉପର ମଙ୍ଗଧରା ବାହାଣିଆ ବାଟକଢ଼ା ସବୁଗୁଡ଼ାକ ଝାପ ଝାପ କରି ନଈ ଭିତରେ ପଡ଼ିଗଲେ। ତଣ୍ଟିଆ ଦେଇ ସେମାନଙ୍କୁ କିଏ ଯେମିତି ପାଣିରେ ମାଡ଼ିଦେଲା। ନାଁ ଗୁଡ଼ାକ ଗୋଟାଏ ପରେ ଗୋଟାଏ ବାଡ଼େଇ ହେଉଛନ୍ତି, ଗୁଡ଼ାଏ ଠୋକର ଖାଇ ଭାଙ୍ଗି ଗୁଣ୍ଡା ହୋଇଗଲେଣି। ଆଉ ଦଣ୍ଡେ ସତାର କରିଥିଲେ ନାଁ ସବୁ ସୁଅ ପାଣିରେ ଭାସି ଯାଇଥାନ୍ତା। ମାତ୍ର କଇଁତ୍ରାଗଡ଼ ମୁଣ୍ଡରେ ନଈ ମଝିରେ ଗୋଟାଏ ବଡ଼ ଭୀଷ୍ମ ମହାକାଳ ଦୂତ ପରି ଛିଡ଼ା ହୋଇଥିଲା। ସବୁ ନାଁ ତା ଉପରେ ବାଡ଼େଇ ହୋଇ ଭାଙ୍ଗି ଚୁନା ହୋଇଗଲା, ଖଣ୍ଡେ ବି ନାଁ ବର୍ତ୍ତି ପାରିଲା ନାହିଁ। ମନୁଷ୍ୟ ବା ବୋଝେଇ ଜିନିଷ କାହାର ଚିହ୍ନବର୍ଣ୍ଣ ନାହିଁ, ଗୁଡ଼ାଏ ପଟା ଭାସି ଭାସି ଯାଉଛି। ଆଜକୁ ଠିକ୍ ହାତ ଗଣତା ହେଲା ବର୍ଷେ, ଯୋଗ ଦେଖ ଆଜି ବି ମିଥୁନ କୃଷ୍ଣ ଦଶମୀ। ମହାନଦୀ ଦୁଇକୂଳ ଖାଉଛି, ଉଛୁଳି ପଡ଼ିଲା ଭଳି। ଲଙ୍ଗଳକଣ୍ଟା ଗାଁ ତଳେ କୂଳ ଉପରେ ଯୋଡ଼ାଏ କୁସୁମ ଗଛ ଉପରେ ଯୋଡ଼ାଏ ଲମ୍ବ ଲମ୍ବ ଦଉଡ଼ିରେ ଯୋଡ଼ାଏ ଝାଡ଼ୁଆ ନା ଆଗ ମଙ୍ଗଖଟା ହୋଇଛି। ଟାଣ ଶୁଅରେ ନା ପଛମଙ୍ଗ ଅଳ୍ପ ଅଳ୍ପ ବିଞ୍ଚି ହେଉଛି। ବେଳେବେଳେ ନା ଯୋଡ଼ାକ ନାଚି ଉଠୁଛନ୍ତି। ନାଉରୀ ଗୁଡ଼ାକ ଦିନଯାକ କାତ ପିଲି ପିଲି ଥକି ଯାଇଥିଲେ, ଯେମିତି ପଡ଼ିଯାଇଛନ୍ତି ନିଘୋଡ଼ ନିଦ ଘୁଙ୍ଗୁଡ଼ି ମାରୁଛନ୍ତି। ଆକାଶରେ ଗୋଟିଏ ବୋଲି ତାରା ନାହିଁ, ଘୋର ଅନ୍ଧାର। ବେଳେବେଳେ ଲତା ବିଜୁଳି ଚମକି ଯାଉଛି। ଗୋଟିଏ ଭେଣ୍ଡିଆ ଖଣ୍ଡେ ନା ପଛମଙ୍ଗରେ ଗାଲରେ ହାତ ଦେଇ ବସି କ'ଣ ଚିନ୍ତା କରୁଛି। ରାତି ଅଧାଅଧି ଗଡ଼ିଗଲାଣି, କ୍ୟା ଶୋଇବାକୁ ଯାଇନାହିଁ। ତପସ୍ୟା କଲାପରି ଆଖି ବୁଝି ଉଇହୁଙ୍କା ପରି ତୁନିଟାଏ ବସିଛି। ମଙ୍ଗଟା ଠିକ୍ ଗାଧୁଆ ତୁଠାରେ ଅଣ୍ଟାଏ ସରିକି ପାଣିରେ ଭାସୁଛି। ଏତିକିବେଳେ ତୁଠାର କିଛି ଦୂରରୁ ହେ ଠାକୁରେ ହେ ଗଙ୍ଗାମାତା ମୋ ଧର୍ମ ରଖ ବିକଳ ରଡ଼ି ଶୁଣି ମୌନୀ ଭେଣ୍ଡିଆଟି ଚମକି ପଡ଼ିଲା। ଯେମନ୍ତ ଦେବୀ ପ୍ରତିମାଟିଏ ଧାଇଁଛି, ତା ପଛରେ ଯେମନ୍ତ କାଳିଆ ଭୂତ ମତୁଆଲା ମଣିଷ ପରି ଟଳିଟଳି ପଡ଼ି ଉଠି ଗୋଡ଼ାଉଛି। ନିତ୍ୟାନ୍ତ କର୍କଶ ଭାଷାରେ ପାଟି କରି କହୁଛି, ଏ ବରଷକୁ ତୋ ପିଛା ଲାଗିଛି, କଥା ଶୁଣୁନଥିଲୁ ପରା, ଆଜି ଆଚ୍ଛା ବେଳେ ଆଚ୍ଛା ଜାଗାରେ ଆପେ ଭେଟ ମିଳିଗଲୁ। ଡାକିଲୁ ମୋ ମାଆକୁ, ତା ବାପା ଆସି ରଖୁ, ମୋ ବୋହୂ ତତେ ଜଗି ବସିଥିଲା ପରା, କେହି ତୋ ପିଠିରେ ପଡ଼ୁନାହିଁ। ଯୁବତୀଟି ଆକୁଳରେ ରଡ଼ି ଛାଡ଼ୁଛି, ମହାପ୍ରଭୁ ମୋ ଧର୍ମ ରକ୍ଷା କର, ମା ଗଙ୍ଗା ମୋତେ କୋଳକୁ ନିଅ, ମୋ ସ୍ୱାମୀ ମୋ ମୁଣ୍ଡର ମଣି ମୋର ପ୍ରାଣର ଦେବତାକୁ କୋଳକୁ ନେଇଛ, ମୋତେ ବି ନେଇଯା। ନା ମଙ୍ଗ ପାଖକୁ ଘଟଣା ଜାଗା ପାଞ୍ଚ ଛଅ ହାତ ଛଡ଼ା। ଯୁବତୀ ଆଉ ଆଗନ୍ତୁକ ଭିଡ଼ାଭିଡ଼ି ଲାଗୁଛନ୍ତି। ମଙ୍ଗ ଉପର ଲୋକ ଯୁବତୀର ସ୍ୱର ଶୁଣି ଚମକି ପଡ଼ିଲା। ସେତିକିବେଳେ ବିଜୁଳିଟାଏ ଚମକିଗଲା। ଯୁବକ ଆଖିକୁ ଝକ୍ ଝକ୍ ପଦ୍ମାବତୀ ରୂପ ପରି ଦିଶିଲା, ଆଉ ସମ୍ଭାଳି ପାରିଲା ନାହିଁ। ଆଗରେ ଗୋଟାଏ କାଠୁଆ ଆହୁଲା ପଡ଼ିଥିଲା, ତାକୁ ଧରି ମଙ୍ଗଠାରୁ ସାତ ଆଠ ଦୂରକୁ ହୁଙ୍କାଇ ଦେଇ ଯେମିତି ଡେଇଁ ପଡ଼ିଛି, ସେଇ ଉଦଣ୍ଡ ରାକ୍ଷସ ତାର ମୁଣ୍ଡରେ ଟାଣ ଏକ ପ୍ରହାର ପଡ଼ିଛି। ଲୋକଟା ବାପା ଲୋକ ହେଇ ନଈ ଭିତରେ ସାତ ଆଠ ଦୂରକୁ ଛିଟିକି ପଡ଼ିଲା। ପାଣିଟା ଟପକିରି ଶୁଭିଛି ସେତିକି। ଯୁବକ ଆଉ ପାହାରେ ବାଡ଼େଇବାକୁ ଆହୁଲା ଉଞ୍ଚାଇଲା, ମଣିଷର ଚିହ୍ନବର୍ଣ୍ଣ ନାହିଁ। ଯୁବତୀ ବିଜୁଳି ଆଲୁଅରେ ଏତିକି ମାତ୍ର ଦେଖିଲା, ଯେମନ୍ତ ଆକାଶରୁ ଗୋଟିଏ ଦେବତା ଖସି ପଡ଼ି ପାଷାଣ୍ଡ ହାତରୁ ତାକୁ ରକ୍ଷା କଲେ। ଆକୁଳରେ ମୋ ପ୍ରଭୁ ମୋ ଦେବତା ଏତେ କହି ଯୁବକକୁ କୁଣ୍ଢାଇ ପକାଇଲା, ଆଉ ତାର ଜ୍ଞାନ ନାହିଁ। ଯୁବକ ବଡ଼ କଷ୍ଟରେ ଯୁବତୀଟିକୁ ନା ମଙ୍ଗ ଉପରକୁ ଟେକି ନେଇ ନାଉରୀମାନଙ୍କୁ ଉଠାଇଲା, ନା ଚାଳ ଟେକିଦେଇ ଅତି କଷ୍ଟରେ ଯୁବତୀକୁ ନା ଭିତରେ ଶୁଆଇଦେଲା। ବିଦ୍ୟାଧର ଦେଖିଲା ଯୁବତୀର ଚେତା ନାହିଁ, ମୁଣ୍ଡ ଲମ୍ବ ବାଳରୁ ଝରଝର ହୋଇ ପାଣି ଝଳି ପଡ଼ୁଛି, ଦେହ ଗୋଟାକ କାଦୁଅରେ ଲଟପଟ, ଲୁଗା ଚୁପୁଡ଼ି ଦେଲେ ପାଣି ବୋହି ପଡ଼ିବ। ବିଦ୍ୟାଧର ବଡ଼ ହଡ଼ବଡ଼ ଗଲା, ଭଲ କରି ଚିହ୍ନିଲେଣି ସତ, ତେବେ ବି ଡର ମାଡ଼ୁଛି, ପାଖରେ କେହି ନାହିଁ, ଯୁବତୀଟି କିପରି ଲୁଗା ପାଲଟିବ। ହଠାତ୍ ହାତରେ ନଜର ପଡ଼ିଲା ଆଙ୍ଗୁଳିରେ ମୁଦି, ଆପଣାର ମୁଦି ବୋଲି ଚିହ୍ନିଲା, ଆଉ ସନ୍ଦେହ ନାହିଁ। ଲୁଗା କାହିଁ, ଆପେ ତ ଦୁଇ ଛୁଟିଆ। ଆପଣା ପାଛୁଡ଼ା ଖଣ୍ଡେ ଲୁଗ ଯୁବତୀକୁ ପିନ୍ଧାଇ ଦେଇ ତା ଦେହର କାଦୁଅ ପାଣି ପୋଛିଦେଲା। ଶ୍ୟାମ ସାହୁ ବିଦେଇର ନିଘନ ମଳାସୁର, ଘର ଜୋରମେ ଇଲାକା ଖାଲପାଳ। ସାହୁ ଜଣେ କାରବାରିଆ ମଧ୍ୟବିତ୍ତ ଲୋକ, ବିବାହ ସମୟରେ ବିଦ୍ୟାଧର ତାକୁ ଚିହ୍ନିଥିଲା, ଘର ଠିକଣା ଜାଣିଥିଲା। ଯୁବତୀର ଚେତା ପଶୁନାହିଁ, ନାଁରେ ସବୁବେଳେ ଉହ୍ନେଇରେ ନିଆଁ ଥାଏ। ଲୁଗା ପେଣ୍ଡୁଳା କରି ବିଦ୍ୟାଧର ଯୁବତୀକୁ ସେକୁଥାଏ। ରାତି ଆଉ ପିଛିଲା ପହର ସରିକି ଅଛି। ବିଦ୍ୟାଧର ନାଉରୀମାନଙ୍କୁ ଡାକି କହିଲା, ତୁମେମାନେ ଯେବେ ଦିନ ପ୍ରହରକ ଭିତରେ ନାଁ ନେଇ ଖାଲପାଳ ତୁଠରେ ଭିଡ଼ାଇ ପାରିବ, ଜଣକା ପାଞ୍ଚ ପାଞ୍ଚ ଟଙ୍କା ବକ୍ସିସ୍ ଦେବି। ନାଉରୀମାନେ ବସି ବିଚାର କଲେ, ଖାଲପାଳ ଏଠାକୁ ଚାରିକୋଶ ବାଟ, ଏତେବେଳୁ ନାଁ ମେଲିଦେଲେ କସ୍ତାକସ୍ତିରେ ନାଁ ପହଞ୍ଚିଯିବ। ଆକାଶରେ ମେଘ ନାହିଁ, ଟିକିଏ କାଳିଜହ୍ନିଆ ପଡ଼ିଗଲା। ନାଁଟା ଦକ୍ଷିଣ କୂଳ ଧରି ଖାଉଥିଲା, ଖାଲପାଳ ହେଉଛି ଉତ୍ତର କୂଳରେ। ଯେମିତି ରାତି ପାଇଛି ନାଉରୀ ନାଁ ମେଲିଦେଲା। ଯୁବତୀ ଗୋଟିଏ କୋମଳ ବିଛଣାରେ ଶୋଇଛି, ଚେତା ନାହିଁ। ନାକରେ ତୁଳା ଦେଇ ଦେଖାଗଲା ଅଳ୍ପ ଅଳ୍ପ ପବନ ଚାଲିଛି। ଗ୍ରାମର ପୁରୁଣା ବୈଦ୍ୟ ବଳେଇ ବାହିନୀପତି ଭଲ ରୂପେ ନାଡ଼ି ଚିପି କହିଲେ, କେବଳ ଇନ୍ଦ୍ରିୟ ଦ୍ରବଲ୍ୟ, ଆଉ ବିପଦର ଆଶଙ୍କା ନାହିଁ। ଲାଗ ଲାଗ ତିନି ପାନ କସ୍ତୁରୀ ଭୂଷଣ ରସ ଅଦା ରସ ମହୁ ଅନୁପାନରେ ପିଆଇ ଦେଇ କହିଲେ, ଏ ଔଷଧର କ୍ରିୟା ଆରମ୍ଭରେ ଚେତନା ଆସିଯିବ। ଘଟଣାର ତୃତୀୟ ଦିନ ଉପରଓଳିକୁ ଯୁବତୀ ଟିକେ ଆଖି ମେଲି ଚାହିଁଲା। ଚାଳବାଡ଼ ସବୁଆଡ଼େ ଆଖି ବୁଲେଇ ଅନାଇଲା, ଦେଖିଲା ଗୋଟିଏ ପ୍ରୌଢ଼ା ସ୍ତ୍ରୀ ପାଖରେ ବସି ଧୀରେ ଧୀରେ ତା ଦେହରେ ହାତ ବୁଲାଉଛି। ଯୁବତୀର ଚେତା ଆସିଲାଣି, ଅତି କ୍ଷୀଣ ସ୍ୱରରେ ତାକୁ ପଚାରିଲା, ମୁଁ କେଉଁଠି ଅଛି? ପ୍ରୌଢ଼ା ଅତି ଧୀର କୋମଳରେ କହିଲା, ମା ପଦ୍ମାବତୀ, ମୁଁ ପୁରା ତୋର ମାଉସୀରେ, ମୋତେ କ'ଣ ଚିହ୍ନିପାରୁନାହୁଁ? ପଦ୍ମା ଉଠି ବସିଲାଣି, କାନ୍ଥବାଡ଼ ଧରି ସକାଳ ସଞ୍ଜ ଟିକିଏ ବୁଲାବୁଲି ହୁଏ। ବୈଦ୍ୟରାଜଙ୍କର ବ୍ୟବସ୍ଥା, ଟିକିଏ ଟିକିଏ ଦୁଧ ଦିଆଯାଉଛି, ଅନ୍ନ ପଥ୍ୟ ଦିଆଯାଏ ନାହିଁ। ଝିଅ ଜ୍ୱାଇଁ ପହଞ୍ଚିବା କ୍ଷଣି ସାହୁ ଚାରିଜଣ ଭେଣ୍ଡିଆ ପାଇକ ହାତରେ ଯୁଧିଷ୍ଠିର ସାହୁ ପାଖକୁ ଭାଷା ଚାଳି ଦେଇଥିଲା। ଆଜି ଦଶମ ଦିନ, ତିରିଶ ଜଣ ବଣୁଆ ଅପଟ ଚାରିଖଣ୍ଡ ପାଲିକି ଧରି ହରିହରପୁରରେ ଉପସ୍ଥିତ। ଯୁଧିଷ୍ଠିର ସାହୁ ଲେଖିଛନ୍ତି, ବାଟରେ ଆଠ ଜାଗା ଟପା ଅପଟ ବସିଲା, ତଡ଼େ ଦମ୍ ଝିଅ ଜ୍ୱାଇଁଙ୍କୁ ଧରି ମଉସା ମାଉସୀ ଆସିବ। ଚାରିଦିନ ବାଟ, ଦୁଇ ଦିନରେ ଆସିବ, କିଛି ମଠ କରିବ ନାହିଁ। ମହା ଆନନ୍ଦ ଉତ୍ସବରେ ଯୁଧିଷ୍ଠିର ସାହୁ ଝିଅ ଜ୍ୱାଇଁଙ୍କୁ ଘରକୁ ନେଲେ। କେତେଦିନ ପର୍ଯ୍ୟନ୍ତ ମନ୍ଦିରର ହରି ହାଟ କୀର୍ତ୍ତନ ବୈଷ୍ଣବ ଖନ୍ଦା ପ୍ରସାଦ ସେବା ଚାଲିଲା। ଘୋର ଦୁର୍ଯୋଗ ଘୋର ଦୁର୍ଦିନ ଉତ୍ତାରେ ତରୁଣାରୁଣ ଆଲୋକ ବଡ଼ ପ୍ରୀତିକର, ବଡ଼ ଆନନ୍ଦଦାୟକ ଜଣାଯାଏ। ବିଦ୍ୟାଧର ପଦ୍ମାବତୀ ଦୁଇଜଣ ଦିନରାତି ଚକୁଆ ଚକୁଇ ପରି ଉଆସ ଭିତରେ ପଦ୍ମାବତୀ ଖଞ୍ଜାରେ ବସି ଆନନ୍ଦ ଉତ୍ସବରେ ଦିନ କାଟିଥାନ୍ତି। ନା ଭଙ୍ଗା ଠାରୁ ବର୍ଷେ କାଳ କିଏ କିପରି ଥିଲା ସେଇ ଦୁଃଖ କାହାଣୀ କେହି କାହାକୁ ପଚାରି ନାହିଁ। ଆଜି କଥା କଥା ସେଇ କଥା ପଡ଼ିଲା। ବିଦ୍ୟାଧର କହିଲା, ନା ଯେମିତି ଭାଙ୍ଗିଗଲା ମୁଁ ଖଣ୍ଡିଏ ପଟା ଉପରେ ପେଟେଇ ପଡ଼ି ଭାସୁଥାଏ। ତୁମେ କୁଆଡ଼େ ଗଲ ଅନାଇଲି, ତମେ ବି ଖଣ୍ଡେ ପଟା ଉପରେ ପଡ଼ି ଭାସୁଥିଲ, ଥରେ କେବଳ ଦେଖିଥିଲି, ପଛନ୍ତେ ଶୁଣିଲି, ତୟ ଆର ଦିନ ସକାଳେ ନଦୀ ମଧ୍ୟରେ ଭାସି ଭାସି ଯାଉଥିଲି, ଖଣ୍ଡେ ନାଁର ନାଉରୀମାନେ ମୋତେ ଦେଖି ଉଠାଇ ନେଲେ। ଚାରିଦିନ ବାଦ ମୋର ଚେତା ଆସିଲା, ଅନାଇ ଦେଖିଲି ଗୋଟେ ବଡ଼ ଘରେ ଶୋଇଛି, ପଛନ୍ତେ ଶୁଣିଲି ସେଇଟା ଗୋବିନ୍ଦପୁର ଗାଁର ଗୋପାଳଜୀଙ୍କ ମଠ, କଟକଠାରୁ ଦୁଇ କୋଶ ତଳକୁ। ବୁଢ଼ା ମହନ୍ତ ଲଳିତା ଦାସ ବାବାଜୀ ମୋତେ ବଞ୍ଚାଇବା ପାଇଁ ଖୁବ୍ ଯତ୍ନ କରୁଥାନ୍ତି। ମାସକ ବାଦେ ଚାଲି ବୁଲି ପାରିଲେ। ତୁମ ବାପା ଯେଉଁ ସୁନା ଗବଚାରଟା ଦେଇଥିଲେ ଅଣ୍ଟାରେ ଥିଲା, ମହନ୍ତଙ୍କୁ ଦେଲି, ବିକି ମୋ ପିଛେ ଖର୍ଚ୍ଚ କରିବାକୁ କହିଲି, ମହନ୍ତ ନାହିଁ ନାହିଁ କରି ନେଲେ। ମୋର ଟିକିଏ ବଳ ଆସିଥାଏ, ତୁମ କଥା ବାପାଙ୍କ କଥା ମନରେ ପଡ଼ିଲେ ପୁଣି ଦଶ ପନ୍ଦର ଦିନ ପଡ଼ିଯାଏ। ଏହିପରି ଆଠ ଦଶ ମାସ କାଳ ବିତିଗଲା। କଟକ ଜିଲ୍ଲାରେ ବାପାଙ୍କର ନାଁ ଡାକ, ଲଳିତା ଦାସ ବାପାଙ୍କ ନାମ ଶୁଣି ମୋତେ ଆହୁରି ଅଧିକ ଯତ୍ନ କଲେ, ଆମ ଘରଠାକୁ ଖବର ଦେଲେ, ଲୋକେ ବାହୁଡ଼ି ମୋ ମାତାଙ୍କର ବିୟୋଗ କଥା କହିଲେ। ମୁଁ ଆହୁରି ବି ମାସେ ଯାଏଁ ବିଛଣାରେ ପଡ଼ି ରହିଲି, ତୟ ତାର ସ୍ଥିର କଲି ଘରକୁ ଯିବି ନାହିଁ, ସନ୍ନ୍ୟାସୀ ହୋଇ ତୀର୍ଥ ବୁଲିବି। ଦେହରେ ବଳ ହେବାରୁ ଚାଲି ଚାଲି ଘରକୁ ଗଲି, ଘରେ ଯାଇ ଯାହା ଦେଖିଲି ଦଣ୍ଡେ ରହିବାକୁ ଇଚ୍ଛା ବଳିଲା ନାହିଁ। ପୁରୋହିତ ଦିବାକର ଦ୍ୱିବେଦୀ ଶାସନର ଆଉ ଆଉ ଯେଉଁମାନଙ୍କର ଜମି ବାପା ନିଲାମ କରିନେଇଥିଲେ, ଡକାଇ ସମସ୍ତଙ୍କର ଜମି ଫେରାଇଦେଲି। ରେଜିଷ୍ଟ୍ରି ଅରେଜିଷ୍ଟ୍ରି ଗୁଜା ଯେତେ ଦଲିଲ ଥିଲା ଆଉ ଧାନ କରଜା ପାଞ୍ଜି ସବୁ ପୋଡ଼ି ପକାଇ ଖାତକମାନଙ୍କୁ ଖବର ଦେଲି, ଆଉ ସେମାନଙ୍କୁ ଟଙ୍କା ଦେବାକୁ ହେବ ନାହିଁ। ଧାନ ଗୋରୁ ବାସନକୁସନ ଯାହା କିଛି ଥିଲା ଦେଶ ଲୋକଙ୍କୁ ବାଣ୍ଟି ଦେଇ ତିନି ରାତିରେ କାହାକୁ କିଛି ନ କହି ଘରୁ ବାହାରି ଆସିଲି। ମନରେ କଲି, ଆଉ ତ ଗୁରୁଜନ କେହି ନାହିଁ, ଶ୍ୱଶୁରଙ୍କୁ ଶେଷ ଦର୍ଶନ କରି ତାଙ୍କ ପାଦ ଧୂଳି ମୁଣ୍ଡରେ ଦେଇ ବାହାରିଯିବି। କଟକ ଯାଏ ଆସିଲି। ଝାଡ଼ମୂଲକରେ ବାପାଙ୍କୁ ସମସ୍ତେ ଜାଣନ୍ତି। ମହାନଦୀ କୂଳ ଗଡ଼ଗଡ଼ିଆ ପାଖ ଘାଟରେ ଖଣ୍ଡେ ସୋନପୁର ନାଁରେ ବସି ଉଠି ବସିଲି। ଆସୁ ଆସୁ ଲଙ୍ଗଳକଣ୍ଟାଠାରେ ପଦ୍ମାବତୀ ପଣତକାନିରେ ବିଦ୍ୟାଧର ମୁହଁ ପୋଛି ବୁଝିଧରି କହିଲା, ଆଉ କିଛି କହନା। ବିଦ୍ୟାଧର ଆତ୍ମକାହାଣୀ ବର୍ଣ୍ଣନା ସମୟରେ ପଦ୍ମା ଆଖିରୁ ଦୁଇଧର ଲୋତକ ବହୁଥାଏ। ବିଦ୍ୟାଧର କହିଲା, ଏବେ ତୁମ କଥା କୁହ। ପଦ୍ମା ମୁହଁ ପୋଛି ଆତ୍ମକାହାଣୀ କହିବାକୁ ଲାଗିଲା, ମୁଁ ଲଙ୍ଗଳକଣ୍ଟା ଦନେଇ ଦଳେଇ ଘରେ ଥିଲି, ଦଳେଇ ଗାଁ ମଧ୍ୟରେ ଥିଲାବାଲା ଲୋକ, ଗ୍ରାମର ସମସ୍ତ ଲୋକ ମାନନ୍ତି, ଘର ଆଗରେ ଗୋଟେ ଠାକୁର ମନ୍ଦିର କରିଛି, ସଦାବ୍ରତ ଦିଏ। ଶୁଣିଲି ମୁଁ ତୁଠରେ ଅଚେତ ହୋଇ ପଡ଼ିଥିଲି, ଦଳେଇ ଘର ମାଇପେ ମୋତେ ଗୋଟେଇ ଘେନି ଯାଇଥିଲେ, ଦଳେଇ ଆଉ ତା ଭାର୍ଯ୍ୟା ମୋତେ ବଡ଼ ଆଦରରେ ରଖିଲେ, ଝିଅଠାରୁ ବଳି ସ୍ନେହ କରନ୍ତି, ମୋ ପାଇଁ ମନ୍ଦିରରୁ ପ୍ରସାଦ ଆସେ, ମୁଁ କାନ୍ଦିଲେ ଦଳେଇ ଭାର୍ଯ୍ୟା ସାନ୍ତ୍ୱନା ଦିଏ, ମୋତେ ବାପା ପାଖକୁ ପଠାଇ ଦେବାକୁ କହେ। ଦଳେଇ ଯେମିତି ଧାର୍ମିକ, ତା ପୁଅଟା ସେହିପରି କୁଳାଙ୍ଗାର ଆଉ ପାଷାଣ୍ଡ, ମଦ ଗଞ୍ଜେଇ କିଛି ନିଶା ତାକୁ ଅଣ୍ଟେ ନାହିଁ, ଘରେ ଯୁବତୀ ବୋହୂ ତାକୁ ଅନାଏ ନାହିଁ, ଗାଁ ଝିଅ ବୋହୂ ତା ଡରରେ ଘରୁ ପଦାକୁ ବାହାରନ୍ତି ନାହିଁ, ମୋ ଉପରେ ଅତ୍ୟାଚାର କରେ, ନାନା କଥା କୁହେ। ଦଳେଇ ଭାର୍ଯ୍ୟା ସେଥିଲାଗି ମୋତେ କାନି ଗଣ୍ଠିଲ ପକାଇ ରଖିଥାଏ, ମୁଁ ବି ତା ଶରଣରେ ପସ୍ତାଏ, ତଥାପି ଟିକିଏ ବେଳ ପାଇଲେ ମୋତେ ନାନା କଥା କୁହେ, ଆଉ ସହିପାରିଲି ନାହିଁ। ସେଦିନ ରାତିରେ ବୁଡ଼ି ମରିବା ପାଇଁ ଆସିଥିଲି, ଦୁଷ୍ଟଟା ବାଟରେ ଧରିଥିଲା, ତୁମେ ରକ୍ଷା କଲ, ତେତେବେଳେ ତୁମକୁ ଚିହ୍ନି ନଥିଲି, ମନରେ କଲି ପ୍ରଭୁ ସ୍ୱର୍ଗରୁ ଆସି ମୋତେ ବୋଧେ କୋଳ କରି ନେଲେ। ଯୁଧିଷ୍ଠିର ସାହୁ ଆଉ ବିଷୟ ଆଶୟ କିଛି ବୁଝେ ନାହିଁ, ଝିଅ ଜ୍ୱାଇଁଙ୍କୁ ସବୁ ସମ୍ପତ୍ତି ସଅଁପି ଦେଇ ଦିନରାତି ବସି ଏଣିକି ହରିନାମ ଜପୁଥାଏ।